ହ୍ୟାଲୋ, ମୁଁ ଜ୍ୟୋତ୍ସ୍ନାଣୀ ନାୟକ କହୁଛି। ଆମର ଆଇଗିନା ଭୋଇସାହିର SDA ମେମ୍ବର। ଆମର ଆଜି ଜଳସାଥି ଆସିଥିଲେ, ଆମର ସେ ପାଣି ଟେଷ୍ଟ କଲେ କେମିତି ଅଛି ଆମେ ବି ଜାଣିନଥିଲୁ। ଆମେ ପାଣି ବ୍ୟବହାର କରୁଥିଲୁ, ପାଣିଟା ଆମର ଠିକ ଅଛି ନା ନାହିଁ ଆମେ ଜାଣିନଥିଲୁ। ସେତେବେଳେ ଦେଖିଲୁ ପାଣିଟା ଠିକ ଅଛି, ତାପରେ ଆମକୁ ବହୁତ ବହୁତ ଖୁସି ଲାଗିଲା। 0.2.5 ଅଛି, ତାପରେ ଜଳସାଥି ପରୀକ୍ଷା କରିଥିବାରୁ ଆମକୁ ବହୁତ ଖୁସି ଲାଗିଲା। ସେଥିପାଇଁ ଜଳସାଥିଙ୍କୁ ଧନ୍ୟବାଦ।